सृष्टि पूर्वर जितेबाला कि नाला से परम पुरुष भगवान ही थी मो छा आउ कि नाला सृष्टि कारण ये भूत प्रकृति से नाला बर्तमान तुम जहाँ देखुच ता परम पुरुष भगवान एवं प्रलय ध्वंस पर जहाँ रहे परम पुरुष भगवान ये हूँ भागवत द्वितीय स्कंद नवम अध्याय 32-35 ये चारोटी हूँ चतुश्रुति भागवत जो भागवत को जो विस्तार करें 18,000 श्लोक प्राप्त हो तेणु ये चारोटी श्लोक बहुत गुरुत्वपूर्ण चतुश्रुति भागवत भी कह चतुश्रुति भागवत भी कह तेणु ये जो भागवत ये श्लोक अत्यंत गुरुत्वपूर्ण ये श्लोक ये जो ज्ञान चारोटी जो श्लोक जो ज्ञान भगवान दे ये ज्ञान ब्रह्मांड प्राप्त होने के वर्ष लगी हजार हजार वर्ष इतने वर्ष तपस्या प्रथम से निज चेष्ट जानापी चेष्टा कले सी किए से कौट आ जीवन लक्ष्य कौन ये सब जिन जानापी निजे जो ज्ञात ଯୋଉ ଗର୍ଭଧର ସାହି ବିଷ୍ଣୁ ତାଙ୍କର ଯୋଉ ନାଭିରୁ ଯୋଉ ପଦ୍ମ ବାହାରିଛି ସେ ପଦ୍ମରେ ସେ ଜାତ ହେଇଛି, ତେଣୁ ତାଙ୍କ ନାମ ହେଉଛି ସ୍ୱୟମ୍ଭୁ। ଏବଂ ସିଏ ଯେତେବେଳେ ଜନ୍ମ ହେଲା ପରେ ସେ ଚେଷ୍ଟା କଲେ ସେ ଜାଣିବା ପାଇଁ ସେ କିଏ, ତାଙ୍କର କେଉଁଠୁ ଉତ୍ପତ୍ତି ହେଇଛି ସେ ଜାଣିବା ପାଇଁ। ତେଣୁ ସେ ଯୋଉ ପଦ୍ମ ଫୁଲରେ ବସିଥିଲେ, ଆମର ପରି ପଦ୍ମ ଫୁଲ ସେ ପଦ୍ମ ଫୁଲ ନୁହଁ, ପଦ୍ମ ଭଳି ଆକାର ରହିଛି। ତେଣୁ ସିଏ ଦେଖିଲେ ସେଇ ପଦ୍ମ ଫୁଲ ଭଳି ଯୋଉ ଆକାର ରହିଛି ତାକୁ ଧରିକିରି ସେ ଯେତେବେଳେ ଯାଉଛନ୍ତି ସେ ଜଳ ଭିତରେ ପ୍ରବେଶ କରୁଛନ୍ତି, ବହୁତ ବର୍ଷ ବିତିଯାଇଛି। ବହୁତ ବର୍ଷ ବିତିଗଲା ପରେ ମଧ୍ୟ ସେ ଜାଣିପାରୁନାହାନ୍ତି କେଉଁଠି ସେ ସୃଷ୍ଟି ହେଇଛି ସେ ପଦ୍ମ ନାଡ଼ କେଉଁଠି ଆସିଛି। ତେଣୁ ତାପରେ ସିଏ ଯେତେବେଳେ କୌଣସି ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା, ସେତେବେଳେ ସିଏ ପୁଣି ଫେରିଆସିଲେ ଯେଉଁ ସ୍ଥାନରେ ବସିଥିଲେ ସେଇ ସ୍ଥାନରେ ସେ ଆସିଛନ୍ତି। ସେଇ ସମୟରେ ତାଙ୍କୁ ଦୁଇଟି ଅକ୍ଷର ଶୁଭିଛି, ତ ଏବଂ ପ, 17 and 21। ଏଇ ଦୁଇଟି ଅକ୍ଷର ସ୍ପର୍ଶବର୍ଣ୍ଣର ଏଇ ଦୁଇଟି ଅକ୍ଷର ହେଉଛି ତ ଏବଂ ପ, ଏଇ ଦୁଇଟି ଅକ୍ଷର ସେ ତାଙ୍କୁ ଶୁଣିଲେ। ତେଣୁ ତାପରେ ସେ ତପସ୍ୟା କଲେ, ତପସ୍ୟା ମଧ୍ୟ ସେଇଭଳି ଭାବେ ଦୀର୍ଘ ବହୁ ବର୍ଷ ଧରିକି ତପସ୍ୟା କଲା ପରେ, ହଜାର ହଜାର ବର୍ଷ ତପସ୍ୟା କଲା ପରେ ଭଗବାନ ତାପରେ ତାଙ୍କୁ ଦେଖା ଦେଇଛନ୍ତି। ଦେଖା ଦେଲା ପରେ ଏଇ ଜ୍ଞାନଟି ଦେଇଛନ୍ତି। ତେଣୁ ଏ ଜ୍ଞାନଟା ଆମେ ବହୁତ ସହଜରେ ପାଇଯାଉଛେ, କିନ୍ତୁ ଏ ଜ୍ଞାନ ପ୍ରାପ୍ତ ପାଇଁ ବ୍ରହ୍ମାଙ୍କୁ ହଜାର ହଜାର ବର୍ଷ ଧରି ତପସ୍ୟା କରାଯାଇ। ତେଣୁ ଯେହେତୁ ଆମେ ଏଇ ପରମ୍ପରାରେ ଆସୁଛେ, ତେଣୁ ଆମେ ବହୁତ ସହଜରେ ଏ ଜ୍ଞାନକୁ ପ୍ରାପ୍ତ କରିଯାଉଛୁ। କୋଟି କୋଟି ବର୍ଷ ପୂର୍ବେ ଏ ଜ୍ଞାନଟି ଭଗବାନ କେବେ ଦେଇଥିଲେ ବ୍ରହ୍ମାଙ୍କୁ? ବହୁ କୋଟି କୋଟି ବର୍ଷ ତଳେ ବ୍ରହ୍ମାଙ୍କର ଗୋଟେ ଦିନ ଭଗବତ ଗୀତାର ବର୍ଣ୍ଣନା କରାଯାଇଛି, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଯ୍ୟ ଭ୍ରମଣ କରିବ। ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି ହଜାରେ ଦିବ୍ୟ ଯୁଗ। ହଜାର ଦିବ୍ୟ ଯୁଗ କହିଲେ ସତ୍ୟ ତ୍ରେତୟା ଦ୍ୱାପର କଳି ଏ ଚାରୋଟି ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ। ବର୍ତ୍ତମାନ କଳିଯୁଗ ଚାଲିଛି, କଳିଯୁଗର ପରିମାଣ ହେଉଛି 432,000 ବର୍ଷ, ଆର ଦୁଇ ଗୁଣ ପରିମାଣ ହେଉଛି ଦ୍ୱାପର ଯୁଗର ପରିମାଣ ଯାହାକି 8,64,000 ବର୍ଷ, ଆର ତିନି ଗୁଣ ହେଉଛି 12,96,000 ବର୍ଷ ଯେଉଁଠି ତ୍ରେତୟା ଯୁଗର ପରିମାଣ, ଏବଂ କଳିଯୁଗର ଚାରି ଗୁଣ ହେଉଛି 17,28,000 ବର୍ଷ ଯାହା ହେଉଛି ସତ୍ୟଯୁଗର ପରିମାଣ। ତେଣୁ ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗ ମିଶିଲେ ହେଉଛି 43,20,000 ବର୍ଷ, ଇଏ ହେଉଛି ଗୋଟିଏ ଦିବ୍ୟ ଯୁଗ। ଆର ହଜାର ଦିବ୍ୟ ଯୁଗ ସହସ୍ର ଯୁଗ ପର୍ଯ୍ୟନ୍ତ, ହଜାର ଦିବ୍ୟ ଯୁଗ ହେଉଛି 432,000,000,000 ବର୍ଷ। ଏଇଭଳି ଭାବରେ ରାତି ମଧ୍ୟ ତାଙ୍କର ସେଇଭଳି ଭାବରେ, ଦେହ ରାତ୍ର ବିଦ୍ୟୋଧନା ରାତ୍ରି ମଧ୍ୟ ସେଇଭଳି ଭାବରେ 432,000,000,000 ବର୍ଷ, ଏମିତି ଦିନ ରାତି ମିଶିଲେ 864,000,000,000 ବର୍ଷ। ତେଣୁ 864,000,000,000 ବର୍ଷ ଏଇଭଳି ଭାବରେ ମାସ ବର୍ଷ ଏଇଭଳି ଭାବରେ ବ୍ରହ୍ମାଙ୍କର 50 ବର୍ଷ ହେଇଗଲାଣି। ତେଣୁ ଏତିକି ବର୍ଷ ପୂର୍ବେ ଭଗବାନ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ। ତେଣୁ ସେଇ ଜ୍ଞାନ ଯେହେତୁ ଆମେ ଗୁରୁ ଶିଷ୍ୟ ପରମ୍ପରାରେ ଆସୁଛେ, କୋଟି କୋଟି ବର୍ଷ ତଳର ଜ୍ଞାନ, 10,000 ବର୍ଷ ତଳେ କ'ଣ ହେଇଥିଲା ବର୍ତ୍ତମାନ ଐତିହାସିକ ମାନେ କହିପାରୁନାହାନ୍ତି, ସବୁ ସେମାନେ କ'ଣ କହୁଛନ୍ତି ହେଇପାରେ ମହଙ୍ଗତର ହରପ ହରପ ସଭ୍ୟତା ସାର ବସନ୍ତି ସେଠୁ ପଳାଉଛନ୍ତି ପିଲାମାନଙ୍କୁ, ଏତେ ବର୍ଷ ତଳେ ହେଇଥାଇପାରେ ଏତେ ବର୍ଷ, ଏଇ ସେଇଟା ସଠିକ୍ ଭାବରେ କହିପାରିବେନି, 10,000 ବର୍ଷ ତଳର ଘଟଣା କିଏ କହିପାରୁନାହାନ୍ତି। କିନ୍ତୁ କୋଟି କୋଟି ବର୍ଷ ତଳର ଘଟଣା ଯେହେତୁ ପରମ୍ପରାରେ ଆସୁଛି ଆମେ ସେ ଜ୍ଞାନରେ ପ୍ରାପ୍ତ। ତେଣୁ ଏହି ଚାରୋଟି ଶ୍ଳୋକ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଏ ଶ୍ଳୋକକୁ ବହୁତ ଆଚାର୍ଯ୍ୟମାନେ ବହୁ ପ୍ରକାର ଭାଷା ଦେଇଛନ୍ତି, ଅନେକ ସିଦ୍ଧ ସ୍ୱାମୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଆମର ଶ୍ଳୋକ ପ୍ରଭୁପାଦ ମହାରାଜ ମଧ୍ୟ କେତେ ଚାରି ପେଜ୍ ଦେଇଛନ୍ତି ତାର ଭାଷ୍ୟ ଦେଇଛନ୍ତି ଭଗବାନ। ତେଣୁ ଆମେ କିଛି କିଛି ପଢ଼ିବା, ଏକାଥରେ ସବୁ ପଢ଼ିଲେ ସମସ୍ତଙ୍କର ଧୈର୍ଯ୍ୟ ରହିବନି, କିଛି କିଛି ପଢ଼ି ଗୋଟେ ଗୋଟେ ଷ୍ଟାଣ୍ଡା ଗୋଟେ ଗୋଟେ ପାରା ପଢ଼ିକିରି ତାକୁ ଅର୍ଥ ବୁଝେଇବା। ଏ ଯେଉଁ କୁହାହେଉଛି ଅହମ୍ ଏବଂ ସମେ ବାଗ୍ରେ, ଏଇ ଯେଉଁ ସୃଷ୍ଟି ଯେଉଁ ହେଉଛି ସୃଷ୍ଟିର ପୂର୍ବରୁ ଭଗବାନ ହେଇଥିଲେ, ଅହମ୍ ଏବଂ ଆଉ କେହି ନଥିଲେ, ସୃଷ୍ଟି ପୂର୍ବରୁ କିଏ ଥିଲେ ଆମେ ତ ଜାଣିନେ ନା, ସୃଷ୍ଟି ପୂର୍ବରୁ ଆମେ ତ ସୃଷ୍ଟି ହେଲେ ଆମର ପିତାଙ୍କ ବିଷୟରେ ଆମେ ଜାଣିବା ପାଇଁ ଚାଲେ ଆମେ କେମିତି ଜାଣିବା, ଆମ ମା ଯଦି କହିବେ ଇଏ ତୁମର ପିତା ତାହେଲେ ଆମେ ତାକୁ ଗ୍ରହଣ କରିବା ଯଦି ତାହେଲେ ଆମେ ଜାଣିପାରିବା। ମୁଁ ଯେତେବେଳେ କଥା ଗୋଟେ ଥରେ କହିଥିଲି ଆମ ଅଫିସରେ ଗୋଟେ ଆଲୋଚନା ହେଉଥିଲା, ଏଇ ପଣ୍ଡିତଙ୍କୁ କହିଥିଲି, ସେତେବେଳେ ଜଣେ କହିଲେ ଆଜିକାଲି ସବୁ ବୈଜ୍ଞାନିକ ମାନେ ବାହାର କରିଦେଲେଣି ଜିନ୍ ଟେଷ୍ଟରେ ଆପଣ ଜାଣିପାରିବେ କାହାର ଆପଣଙ୍କ ପିତା, ଯଦି ଜିନ୍ ଟେଷ୍ଟରେ ଜାଣିବା ତାହେଲେ ଆମର ଯେଉଁ ପିତା ଅଛନ୍ତି ତାଙ୍କୁ ଛାଡ଼ିକିରି ପୃଥିବୀରେ କୋଟି କୋଟି ଲୋକ ଅଛନ୍ତି, ସମସ୍ତଙ୍କର ଜିନ୍ ଟେଷ୍ଟ କରନ୍ତୁ ତାହେଲେ ତମ ଜୀବନ ଚାଲିଯିବ। ଭାଗବତ ବର୍ଣ୍ଣନା କରାଯାଇଛି, ଶ୍ରେୟ ଶ୍ରୁତି ଭକ୍ତି ମୃଦସ୍ତେ ବିଭୁ କ୍ରିଶନ୍ତି ଯେ କେବଳ ବୋଧ ଲବ୍ଧ ହେଇ କ୍ରିଶନ୍ତି, ସେ ବହୁତ କଷ୍ଟ ସ୍ୱୀକାର କରନ୍ତି କିନ୍ତୁ ତଥାପି ପ୍ରକୃତ ଜ୍ଞାନ ସେମାନେ ପାଇପାରିବେ ନାହିଁ। ତେଣୁ ଆମେ ଆମର ପିତା କିଏ ଜାଣିବା ପାଇଁ ଆମ ମାତା ହିଁ କହିବେ ଇଏ ହେଉଛନ୍ତି ତମର ପିତା। ସେଭଳି ଭାବରେ ଭଗବାନ ଯିଏ ଭୌତିକ ଜଗତ ସୃଷ୍ଟିକର୍ତ୍ତା ସିଏ ଏ ସୃଷ୍ଟିର କରିଛନ୍ତି ନା, ତେଣୁ ସିଏ କହିବେ ସୃଷ୍ଟି ପୂର୍ବରୁ
ସେ ଥିଲେ ଭଗବାନଙ୍କୁ
ଅହମ୍ ଏବଂ ସମୟବାଗ୍ରେ ପ୍ରଥମେ ଆସ ମୁଁ ପ୍ରଥମେ ହିଁ ଭଗବାନ ଥିଲେ ଆଉ କିଏ ନଥିଲେ ଅହମ୍ ଏବଂ ସମୟବାଗ୍ରେ ନାନ୍ୟତ୍ ଯତ୍ ସତସତ୍ ପରମ ଆଉ କେହି ନଥିଲେ ଯାହା ସବୁ ଦେଖୁଛେ ବ୍ରହ୍ମାଙ୍କୁ ବ୍ରହ୍ମାଙ୍କୁ ଭଗବାନ ଯାହା ସବୁ ଦେଖୁଛ ଯାହା ସତ୍ ଏବଂ ଅସତ୍ ସତ୍ କହିଲେ ଯେଉଁଟା ସବୁବେଳ ପାଇଁ ରହୁଛି ଅସତ୍ କହିଲେ ଯେଉଁଟା ଚିରସ୍ଥାୟୀ ନୁହଁ କିଛି କ'ଣ ରହୁଛି ପୁଣି ଧ୍ୱଂସ ହେଇଯାଉଛି ଏ ଭୌତିକ ଜଗତକୁ ଅସତ୍ ଜଗତ ବୋଲି କୁହାଯାଉଛି ବେଦରେ ବର୍ଣ୍ଣନା କରାଯାଇଛି ଅସଦୋମା ସଦ୍ଗମୟ ଅସତ୍ରେ ରୁହ ନାହିଁ ଅସତ୍ ହେଉଛି କ୍ଷଣସ୍ଥାୟୀ ଆମେ କ୍ଷଣସ୍ଥାୟୀ ନୁହଁ ଆମେ ହେଉଛି ଅସତ୍ ନୁହଁ ଆମେ ହେଉଛି ସତ୍ ଆମେ ଚିରସ୍ଥାୟୀ ଆମେ ସବୁବେଳେ ଆମେ ଭଗବାନ ଭଳି ଆମେ ମଧ୍ୟ ଭବିଷ୍ୟତ ଅତୀତରେ ଥିଲେ ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ଗୀତା କହୁଛନ୍ତି ଭବିଷ୍ୟ ବୟମ ଅତପରମ ଅର୍ଜୁନ ଭଗବାନ ପ୍ରଥମେ ଜ୍ଞାନ ଦେଉଛନ୍ତି ଭଗବତ ଗୀତାରେ ଦ୍ୱିତୀୟ ଅଧ୍ୟାୟରେ ଅର୍ଜୁନ ତମେ ଯୋଉ ଚିନ୍ତା କରୁଛ ଏମାନେ ରାଜାମାନେ ଏ ମୋର ପିତାମହ ଏ ମୋର ବନ୍ଧୁ ବାନ୍ଧବ ଏମାନେ ସବୁ କେମିତି ମୁଁ ତାଙ୍କୁ ମାରିବି ଭଗବାନ କହୁଛନ୍ତି ଅର୍ଜୁନ ଏମିତି କେବେ ସମୟ ନଥିଲା ତମେ ନଥିଲ କି ମୁଁ ନଥିଲି କି ରାଜାମାନେ ନଥିଲେ ଏବଂ ଏମିତି କେବେ ସମୟ ହେବ ନାହିଁ ଯେତେବେଳେ ଆମେ ସବୁ ରହିବା ନାହିଁ ତେଣୁ ତାଙ୍କ ପାଇଁ ତାଙ୍କର ଶରୀର ପାଇଁ ତାଙ୍କର ଶୋକ କରିବା ଦରକାର ନାହିଁ ଏଭଳି ଭାବରେ ଏ ହେଉଛି ପ୍ରଥମେ ଭଗବାନ ହିଁ ପ୍ରଥମେ ଥିଲେ ତାପରେ ସବୁ ଆଉ କେହି ନଥିଲେ ଯତ୍ ନାନ୍ୟତ୍ ଯତ୍ ସତ୍ ଅସତ୍ ପରମ ସତ୍ ଅସତ୍ ଯେଉଁ ରହିଛି ଏ ଭୌତିକ ଜଗତ ଯେଉଁ ସୃଷ୍ଟି ହେଉଛି ଆର ଉର୍ଦ୍ଧ୍ୱରେ ଯେଉଁ ଚିର ଜଗତ ରହିଛି ଏ ସତ୍ ଏବଂ ଅସତ୍ର ଶ୍ରେଷ୍ଠ ହେଉଛନ୍ତି ତାର ଉର୍ଦ୍ଧ୍ୱରେ ହେଉଛନ୍ତି ଭଗବାନ ଅହମ୍ ଏ ବା ସ୍ୱୟଂଭାଗରେ ନାନ୍ୟତ୍ ଯତ୍ ସତ୍ ଅସତ୍ ପରମ ପଶ୍ଚାତ୍ ଅହମ୍ ଜଗତ ପୁଣି ଏ ଭୌତିକ ଜଗତ ଜିନିଷ ଧ୍ୱଂସ ହେଇଯିବ କେତେ ଜଣ କହୁଥିଲେ 2012 ଭୌତିକ ଜଗତ ଧ୍ୱଂସ ହେଇଯିବ ବୋଲି ବର୍ତ୍ତମାନ ବାହାରେ ସରିବାକୁ ବସିଲାଣି କିନ୍ତୁ ଧ୍ୱଂସ ହେବନି ଏଇଟା କଳିକାଳ ଆହୁରି 4,37,000 ବର୍ଷ ଅଛି ତେଣୁ ଇଏ ସରିଲା ପରେ ପୁଣି କ'ଣ ଆରମ୍ଭ ହେବ ନା ଇଏ ହେଉଛି ସପ୍ତମ ମନୁଙ୍କର 28ତମ ଦିବ୍ୟ ଯୁଗ ଗଲା ତାପରେ 29ତମ ଦିବ୍ୟ ଯୁଗ ଆରମ୍ଭ ହେବ ତାପରେ 30ତମ ଏମିତି 73ତମ ଯୁଗ ସରିଲା ପରେ ଅଷ୍ଟମ ମନୁଙ୍କର ସମୟ ଆସିବ ଶ୍ରାବଣୀ ମନୁ ତାପରେ ନବମ ମନୁ ଆସିବେ ତାପରେ ଦଶମ ଏମିତି 14 ଜଣ ମନୁ ଆସିବେ 14 ଜଣ ମନୁ ଆସିଲା ପରେ ବ୍ରହ୍ମାଙ୍କର ପୁଣି ଗୋଟେ ଦିନ ସରିବ 50 ବର୍ଷ ସରିଗଲା ପରେ ନେକ୍ସଟ ଡେ ତାଙ୍କର ଆରମ୍ଭ ହେଇଛି ଗୋଟେ ଦିନ ସରିବ ପୁଣି ତାଙ୍କର ରାତି ଅଛି ପୁଣି ତାଙ୍କର ମାସ ବର୍ଷ ଏଇଭଳିଆ ପୁଣି ଆହୁରି 50 ଇୟର୍ସ ଅଛି ଯେଉଁ ସମୟରେ ଏଇ ସମଗ୍ର ଭୌତିକ ଜାଗା ଧ୍ୱଂସ ହେଇଯିବ କିନ୍ତୁ ଗୋଟେ ଗୋଟେ ସମୟରେ ଯେତେବେଳେ ଯୁଗର ପରିବର୍ତ୍ତନ ହେଉଛି ସେତେବେଳେ କିଛି ଆଂଶିକ ପ୍ରଳୟ ହେଉଛି ଚାରି ପ୍ରକାର ପ୍ରଳୟ ଭାଗବତ ଦ୍ୱାଦଶ ସ୍କନ୍ଧରେ ନିରୋଧ ନିରୋଧ କହିଲେ ପ୍ରଳୟ ବିଷୟରେ ବର୍ଣ୍ଣନା କରାଯାଉଛି ଚାରି ପ୍ରକାର ପ୍ରଳୟ ରହିଛି କିଛି ଆଂଶିକ ପ୍ରଳୟ କିଛି ପୂର୍ଣ୍ଣ ପ୍ରଳୟ ଏମିତି ବିଭିନ୍ନ ପ୍ରକାର ପ୍ରଳୟ ସବୁ ରହିଛି କିନ୍ତୁ ଏଇ ଭୌତିକ ଜଗତ ଯେତେବେଳେ ସମସ୍ତ ଜଗତ ଯଦି ଧ୍ୱଂସ ହେଇଯିବ ସେତେବେଳେ କିଏ ରହିବେ ଭଗବାନ କହୁଛନ୍ତି ପଶ୍ଚାତ୍ ଅହମ୍ ଜଗତ ଆର ଭୌତିକ ଜଗତର ଧ୍ୱଂସ ପରେ କିଏ ରହିବେ ସେ ହେଉଛନ୍ତି ସ୍ୱସ୍ମି ନାହାନ୍ତି ଯେଉଁ ଅବିଶିଷ୍ଟତେ ଆଉ ଯିଏ କିଛି ରହିବ ସେ ହେଉଛନ୍ତି ସ୍ୱସ୍ମି ନାହାନ୍ତି ସେ ହେଉଛନ୍ତି ତେଣୁ ଭଗବାନ ହେଉଛନ୍ତି ସବୁକିଛିର ମୂଳ ଇଏ ପ୍ରଥମ ଶ୍ଳୋକ ହେଉଛି ଇଏ ହେଉଛି ଭଗବତ ଗୀତାରେ ମଧ୍ୟ ଦଶମ ଅଧ୍ୟାୟରେ ଆପଣ ଦେଖିବେ ଭଗବତ ଗୀତାରେ ମଧ୍ୟ ସମସ୍ତ ବୈଦିକ ଗ୍ରନ୍ଥର ସାର ଜିନିଷଟା ଭଗବତ ଗୀତାରେ ଭଗବାନ ଦେଇଛନ୍ତି ସେ 4ଟି ଶ୍ଲୋକ କୁହାଯାଉଛି ଦଶମ ସ୍କନ୍ଧ ଦଶମ ଅଧ୍ୟାୟ 8-11 ଏ 4ଟି ଶ୍ଲୋକରେ ମଧ୍ୟ ଭଗବାନ ସମସ୍ତ ବୈଦିକ ଗ୍ରନ୍ଥର ସାର ଜିନିଷଟା ସେଥିରେ ଦେଇଛନ୍ତି ବେଦର ଭଗବତ ଗୀତାର ସାର ବୋଲି କୁହାଯାଉଛି ସେଥିରେ ମଧ୍ୟ ପ୍ରଥମ ଶ୍ଲୋକ ସେୟା କୁହାଯାଇଛି କ'ଣ ଅହମ୍ ସର୍ବସ୍ୱ ପ୍ରଭୋ ମାତା ସର୍ବଂ ପ୍ରବର୍ତ୍ତତେ ଇତିମତ୍ତା ବଦନ୍ତେ ମାଂ ବୁଦ୍ଧ ଭାବ ସମନ୍ୱିତା ସବୁଠି ଅହମ୍ ସର୍ବସ୍ୱ ପ୍ରଭୋ ସବୁଠାରେ ଭଗବାନ ବିଦ୍ୟମାନ ଅଛନ୍ତି ଏବଂ ମତ ସର୍ବଂ ପ୍ରବର୍ତ୍ତତେ ଯାହା କିଛି ସବୁକିଛିର ସୃଷ୍ଟିର ମୂଳ କାରଣ ହେଉଛନ୍ତି ଭଗବାନ ଅହମ୍ ଭଗବାନ ଇତିମତ୍ତା ବଦନ୍ତେ ମାଂ ଯେଉଁମାନେ ବୁଦ୍ଧା ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ଭାବ ସମନ୍ୱିତ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ଯେମିତି ଭୌତିକ ଜଗତରେ ଆମର ବିଭିନ୍ନ ପ୍ରକାର ସମ୍ବନ୍ଧ ରହିଛି ସେଭଳି ଭାବେ ଭଗବାନଙ୍କ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ସେ ସମ୍ବନ୍ଧଟା କ'ଣ ଆମେ ଭୁଲି ଯାଇଛେ ତେଣୁ ଯେତେବେଳେ ଆମେ ଗୁରୁଦେବଙ୍କର ଆଶ୍ରୟ ନେଉଛେ ସେତେବେଳେ ସେ ସମ୍ବନ୍ଧ ତତ୍ତ୍ୱକୁ ଯୋଡ଼ି ଦେଉଛନ୍ତି ଆମ ସହିତ ଭଗବାନଙ୍କର ଯେଉଁ ସମ୍ବନ୍ଧ ଅଛି ସେ ସମ୍ବନ୍ଧଟାକୁ ଯୋଡ଼ି ଦେଉଛନ୍ତି ତେଣୁ ସେହି ସମ୍ବନ୍ଧଟା ଆମେ ଡେଭଲପ୍ କରୁଛେ ସେଟା ହେଉଛି ଅଭିଧେୟ ବା ଭକ୍ତି ଡେଭଲପ୍ କଲେ ଅନ୍ତିମ ଫଳ କ'ଣ ନା ପ୍ରୟୋଜନ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଏଇ ତିନୋଟି ତତ୍ତ୍ୱ ବେଦରେ ତିନୋଟି ତତ୍ତ୍ୱ ଯେଉଁ ରହିଛି ଏ ତିନୋଟି ତତ୍ତ୍ୱ ହେଉଛି ପ୍ରୟୋଜନ ହେଉଛି କ'ଣ ନା ଭଗବତ ପ୍ରେମ ଭଗବତ ପ୍ରେମ ହେଉଛି ଜୀବନର ଲକ୍ଷ୍ୟ সেই জিনিসটা না পাইতে পারবো আমি এই ভৌতিক আনন্দ ঘুরবুছে কোটি আনন্দ প্রাপ্ত হওয়া প্রকৃত আনন্দ এই ভগবত প্রেম হি রয়েছে সম্বন্ধ অবিদেহ প্রয়োজন এই তিনোটি হচ্ছে তত্ত্ব তেমন ভগবান এখানে কৌশল যে অহম এবার সমেবাগ্রে নান্যজত সরসৎপরম অস্যাগম জল বৈশিষ্ট্য তেমন শুকর মোটামুটি ভাবে আর অর্থ হচ্ছে এইভাবে ভাবে কিন্তু আর যদি বিস্তার করা যাব অনেক প্রকার অর্থ আছে তুমি প্রভুপাদ মহারাজ বিস্তার ভাবা তো দিয়েছেন আমি কিছু কিছু পাঠ করিবা যেতিক সময় হব সেই সময় ভিতরে আমি ঠিক পাঠ করি কারণ এইটা এই শ্লোকটি আগরু আলোচনা হয়েছি কে জন করছি মুঁ নথিলি মু ভাবুথিলি তা পর শ্লোকটি কয়া পাই কিন্তু এই শ্লোকটি পাঠ হয়েগলে তুমি এই শ্লোকটি আমি এই শ্লোকটি যেতেথর পড়লে মধ্যে প্রভুপাদ মহারাজ কৌশল ট্রান্সেন্ডেন্টাল লিটারেচর ইজ বিয়ন্ড মোড অফ ডার্কনেস এই যে বৈদিক গ্রন্থ সব রয়েছে এ গ্রন্থের তাৎপর্য মহানতা কণ না এই ভৌতিক জগতের যে তমগুণর ঊর্ধ্বরে অন্য যেতে বৈষয়িক অছি বা গ্রন্থ অছি তা সহ মানে এই বৈদিক গ্রন্থ সহ সে তমা নেই পারে না কারণ সেসব এই ত্রিগুণ ভিতরে রয়েছে কিন্তু ইয়ে ত্রিগুণর ঊর্ধ্বরে বৈদিক ট্রান্সেন্ডেন্টাল লিটারেচার ইজ বিয়ন্ড মোড অফ ডার্কনেস অ্যান্ড ইটস লাইট বিকমস মোর লুমিনাস উইথ প্রোগ্রেসিভ রিডিং অ্যান্ড রিয়েলাইজেশন অফ দি ট্রান্সেন্ডেন্টাল সাবজেক্ট ম্যাটার যেতেথর আপনার পড়ুবে তার নূয় নূয় অর্থ সব বাড়ি অনেক প্রতিশ্লোকে প্রত্যক্ষে নানা অর্থ কে প্রভুপাদ মহারাজ কিছু অর্থ করছেন কিছু কিছু সময় দেখি কেউ কিছু কে তেমন ভাবতে প্রভুপাদ মহারাজ কৌশল যে অদ্বৈসত্য ভগবান গুহ্য জ্ঞান কথা বুঝবা হচ্ছে ভগবান অহৈতুক কৃপা ভগবান কৃপা নহলে আমি যেত যা জ্ঞানী ব্যক্তি হলে ভগবান যদি কৃপা নকরিবে আমি সেটা জাঁপার কত বিজ্ঞান ব্যক্তি হুম বহু বেদ পুরাণ সব জ্ঞান থাইপরে কিন্তু ভগবান কৃপা নহা পর্যন্ত সে সেটা বুঝিপার প্রভাত মহারাজ অন্য জায়গায় কেছেন অনলেস ডেলিভার্ড বাই কৃষ্ণ অর ইজ ডিভোটি ওয়ান ক্যানট অন্ডারস্ট্যান্ড কৃষ্ণ ইজ দি সুপ্রিম পার্সোনালিটি অফ গড ভগবান বা ভগবান ভক্ত কৃপা নহলে জনে জাঁপারে যে ভগবান কৃষ্ণ হচ্ছেন সুপ্রিম পরমপুষ্ট ভগবান তাঁর কৃপার হি আমি জাঁপার প্রভাত মহারাজ সেটা কেছেন অদ্বৈসত্য ভগবান গৃহ জ্ঞান কথা বুঝা হচ্ছে ভগবান অহৈতুক কৃপা ভগবান কৃপা প্রাপ্ত নেই ভগবান ভগবান কৃপা প্রাপ্ত নহলে আমি ভগবান জাঁপার এপরিকি এ ভৌতিক জগতের অনেক পুত্রর জনক হয়ে এক পিতা তাঁর অতি প্রিয় পুত্রক হি তাঁর গুপ্ত কথা কম যে পুত্রক সে যোগ্য বলে বিবেচনা করতে তাঁর গুপ্ত কথা কহতি লোক সমাজের এক প্রসিদ্ধ ব্যক্তি তাঁর দয়ার হি সে জনা যাতে আমি বর্তমান প্রসিদ্ধ ব্যক্তি কে মানে আমি দয়া প্রেসিডেন্ট বর্তমান নয়া প্রেসিডেন্ট হলে প্রণব প্রণব হয়ে তাঁর বিষয়ে যে সমাজ কম সব পূর্ণ ভাবে জাঁছেন কিন্তু তাঁর যে নিজ লোক সে বিষয়ে পূর্ণ ভাবে জাঁ তাঁর স্ত্রী তাঁর পিলা মানে এইসব তাঁর বিশ্বস্ত যে সে বহু বিস্তার ভাবে তাঁর জাঁ তেমন সে যা কে তাঁর গুপ্ত কথা সব কে সে জাঁবে সমস্ত জাঁপারে তবে ভগবান যে প্রিয় ভগবান কোথায় ভগবত গীতারে যে মোর কেউ মানে মোর প্রিয় ভগবত গীতা দ্বাদশাধ্যায়ে ভগবান বহু সাতটি শ্লোকের কেছেন মোর এই মানে প্রিয় যো অদৃষ্টা সর্বভূতানাং মৈত্র করুণ এব চ নির্মম নিরহংকার সম দুঃখ সুখক্ষমী সন্তুষ্ট সততম যোগী যথাত্মা দৃঢ় নিশ্চয় মই অর্পিত মন বুদ্ধি জগন্ ভক্ত সমেত প্রিয় ভগবান কৌশল ইয়ে মোর প্রিয় অর্জুন কৌশল অর্জুন তুমি যেহেতু মোর প্রিয় মু তুমি বহু গুহ কথা কে ভূয় এব মা ভাব শুণমি পরম বচ যত্যেহম প্রিয়মাণায় বক্ষ্যামি তে হিত কামায় অর্জুন কৌশল তুমি মোর অতি প্রিয় তেমন তোমার হিত পাই এইসব কথা কৌ ব্রহ্মা মধ্যে ভগবান প্রিয় ব্রহ্মা মধ্যে ভগবান গুহ জ্ঞান দিয়েছেন তেমন সেই পরম্পরায় আমি মধ্যে সেই গুহ জ্ঞান প্রাপ্ত ভগবান ভগবান যদি কী তাঁর প্রিয় নহলে কী জন জাঁপারে না ভগবান যদি কে সে কথা কেউ বিশ্বাস করবে না ভগবত গীতার ভগবান অন্তিমরে কে নচ এ মানে এইটা অন্য মানে সমস্ত কে প্রথমটা কে না তপস্কায় না ভক্তায় কদাচন নচুষে বাচন নচ মাংস অভ্যস্ত এটা সমস্ত কে সমস্ত বুঝিপারবে না ସେଥିପାଇଁ ଆମର ଗୋଟେ ନବମ ଅପରାଧ ହେଉଛି କ'ଣ ନା ଅସଧଳୁ ବ୍ୟକ୍ତିକୁ ଭଗବାନ କଥା ମୁଣ୍ଡରେ ଅଧିକ ଶିକ୍ଷା ଦେବ। ତ କଥା କହିଲେ ସେ ବୁଝିବେ ନା ସେ ଭାଇ କ'ଣ ତାଙ୍କୁ କହି ଲାଭ ନାହିଁ। ତେଣୁ ଭଗବାନ ଏଠି କହୁଛନ୍ତି ଯେ ଯେଉଁମାନେ ଭଗବାନଙ୍କୁ ଅତି ପ୍ରିୟ ସେମାନଙ୍କୁ ଭଗବାନ ଏଇ ତାଙ୍କର ଗୃହ ଜ୍ଞାନଟି ପ୍ରଦାନ କରୁଛନ୍ତି। ଭଗବାନ ହେଉଛନ୍ତି ଅନନ୍ତ, କେହି ତାଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ। କିନ୍ତୁ ଯେଉଁ ବ୍ୟକ୍ତି ଭକ୍ତିଯୋଗ ମାର୍ଗରେ ଅଗ୍ରଗତି କରିଥାଏ ସେ ଭଗବାନଙ୍କୁ ଜାଣିବାକୁ ସକ୍ଷମ ହୁଏ। ଏଠାରେ ଆମେ ଦେଖିପାରିବା ଯେ ଭଗବାନ ଶ୍ରୀ ବ୍ରହ୍ମାଜୀଙ୍କ ଉପରେ ଖୁବ୍ ପ୍ରୀତ ହୋଇଛନ୍ତି ଏବଂ ସେଇଥିପାଇଁ ସେ ତାଙ୍କ ଉପରେ ଅହୈତୁକ କୃପା ପ୍ରକାଶ କଲେ, ଯାହାଫଳରେ ଶ୍ରୀ ବ୍ରହ୍ମାଜୀ ଭଗବାନ ଭଗବତ ଅନୁଭୂତି ଲାଭ କରିପାରିବେ। ଭଗବାନ କୃପା କରି ସେ ଜ୍ଞାନଟା ପ୍ରଦାନ କଲେ, ଯାହାକି ଭଗବାନ ବିଷୟରେ ଉପନିଷଦରେ ମଧ୍ୟ ବର୍ଣ୍ଣନା କରାଯାଇଛି, ନାୟମ ଆତ୍ମା ପ୍ରବଚନ ଲଭ୍ୟ ନ ମେଧା ନ ଭୌନା ଶ୍ରୁତେଣ ଜମିବେଶ ପ୍ରଶେଷ ଆତ୍ମା ବିଭୁଲିତ ତନୁ ସ୍ୱା। ଆମେ ଭଗବାନ ବିଷୟ ଜାଣିବା ପାଇଁ ନାୟମ ଆତ୍ମା ପ୍ରବଚନ ଲଭ୍ୟ, ପ୍ରବଚନ ଯେ ଭଗବାନ ବିଷୟ ଜାଣିଛ ସୁତା ନୁହଁ, ନ ମେଧା ଆପଣଙ୍କ ଯେତେ ବୁଦ୍ଧିଥାଉ ବହୁତ ବୁଦ୍ଧିମାନ ବ୍ୟକ୍ତି ହୁଅନ୍ତୁ, ଆମର ବହୁତ ବୈଜ୍ଞାନିକମାନେ ବହୁତ ଅନେକ ବୁଦ୍ଧି ରହିଛି, ବିଭିନ୍ନ ପ୍ରକାର ଉଦ୍ଭାବନ କରୁଛନ୍ତି, ଅନେକ ବୁଦ୍ଧି ରହିଛି। ଶକୁନ୍ତଳା ଜଣେ ଅଛନ୍ତି ମ୍ୟାଡ଼ାମ, ସେ ବହୁତ ତାଙ୍କର ବିଜ୍ଞାନ ସବୁ ବହୁତ ଗୋଟେ କୋଶ୍ଚିନ୍ ପଚାରିଦେବେ ସାଙ୍ଗେ ସାଙ୍ଗେ ଆନ୍ସର୍ଟା କହିଦେବେ। ଶକୁନ୍ତଳା ଦେବୀ କେତେ ବୁଦ୍ଧି ରହିଛି, ବହୁତ ବୁଦ୍ଧି ରହିଛି, କିନ୍ତୁ ବୁଦ୍ଧି ଅଛି ଯେ ଭଗବାନ ଜାଣିଛନ୍ତି ତା ନୁହଁ। ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ନମାଙ୍ଗୁ ସ୍ତୁତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟାପୃତ ଜ୍ଞାନ ଆଶ୍ରମ ଧର୍ମ ଆସିତା। ଜଣଙ୍କର ବହୁତ ହୁଏତ ବହୁତ ବୁଦ୍ଧିମାନ ହେଇଥାଇ ପାରନ୍ତି, କିନ୍ତୁ ଯଦି ସେମାନେ ଦୁଷ୍କୃତି ନେଇଥିବେ ସେମାନେ ଭଗବାନଙ୍କୁ ଗ୍ରହଣ କରିବେନି, ଭଗବାନଙ୍କ ଶରଣରେ ଯିବେନି। ନମାଙ୍ଗ ଦୁଷ୍କୃତି ନ ମୂଢ଼ା, ଚାରି ପ୍ରକାର ଦୁଷ୍କୃତିମାନ ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛନ୍ତି ବହୁତ ମୂର୍ଖ ବ୍ୟକ୍ତି ଯେଉଁମାନେ ସେମାନେ ଭଗବାନ ଜାଣୁନାହାନ୍ତି। ନାରଧମ ଆମେ ଯେଉଁ ମାନବମାନେ ଅଛନ୍ତି, ଚାରି ଲକ୍ଷ ପ୍ରକାର ମାନବ ଅଛନ୍ତି, ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀର ସେମାନେ ମଧ୍ୟ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ। ଏବଂ ଆମେ କହିବା ଯେଉଁ ବହୁତ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି ସାର୍, ସେମାନେ ତ ଜାଣିବେ, ମୂର୍ଖ ବ୍ୟକ୍ତି ଯଦି ଭଗବାନ ଜାଣିପାରୁନାହାନ୍ତି ତାହେଲେ ବୁଦ୍ଧିମାନ ବ୍ୟକ୍ତି ଜାଣିବା କଥା। ଭଗବାନ କହୁଛନ୍ତି ମାୟା ଅପୂର୍ତ୍ତ ଜ୍ଞାନ, ଯଦିଓ ତାଙ୍କର ଜ୍ଞାନ ଅଛି କିନ୍ତୁ ମାୟା ଦ୍ୱାରା ଏ ତ୍ରିଗୁଣ ଦ୍ୱାରା ସେଟା ସେମାନେ ମୋହିତ ହେଇଯାଇଛନ୍ତି। ଏବଂ ଆସୁରମ ଭାବମା ସୀତା, ଅସୁର ସେବା ସମ୍ପନ୍ନ ବ୍ୟକ୍ତିମାନଙ୍କର ସେମାନଙ୍କର ବହୁତ ବୁଦ୍ଧି ଥିଲେ ମଧ୍ୟ ସେମାନେ ଯେମିତି ଆମେ ଦେଖିବା ହିରଣ୍ୟକଶିପୁ ରାବଣ ଏମାନଙ୍କର ମୟଦାନବ ଏଭଳି ଗୋଟିଏ ଏତେ ଜ୍ଞାନ ତାର ରହିଛି, ପାଣ୍ଡବମାନଙ୍କ ପାଇଁ ସେ ଗୋଟେ ସଭା ନିର୍ମାଣ କରିଥିଲେ, ଯେଉଁ ସଭାରେ ଦୁର୍ଯ୍ୟୋଧନ ଯେତେବେଳେ ପଶି ଯାଉଛନ୍ତି ସେତେବେଳେ ସେ ଦେଖୁଛନ୍ତି ଏଇ ଯେଉଁ ଘରଟା ରହିଛି ଇନ୍ଦ୍ର, ହଁ ସେ ଯେଉଁ ସଭାରେ ସେ ଯେଉଁ ଘର ଭିତରେ ପଶୁଛନ୍ତି ପାଣି ପାଣି ଭଳିଆ ରହିଛି, ତେଣୁ ତାଙ୍କୁ ଯେତେବେଳେ ସେ ପଶୁଛନ୍ତି ତେଣୁ ସେଠି ସେମାନେ ଯେଉଁମାନେ ରହିଛନ୍ତି ସେମାନେ ଆଜ୍ଞା ସେଠି ପାଣି ଅଛି, ସେ ତାଙ୍କ କଥା ବିଶ୍ୱାସ ନୁହେଁ, ପାଣି ଭଳିଆ ସ୍ଥଳ ଭଳିଆ ରହିଛି ମୋତେ ଗୋଟେ ମୂର୍ଖ ବୋଲି ମୋତେ ଭାବୁଛି, ତେଣୁ ସେ ପଶିଗଲା ବେଳକୁ ବୋଧ ହେଇଗଲେ ପଡ଼ିଯାଉଛନ୍ତି ପାଣିରେ ପଡ଼ିଯାଉଛନ୍ତି। ତେଣୁ ଦ୍ରୌପଦୀ ହସିଦେଲେ, ଅନ୍ଧାର ପୁଅ କ୍ଷେତ୍ର ଅନ୍ଧ ହୋଇପାରିବ, ଯେଉଁଥିପାଇଁକି ଏ ମହାଭାରତ ଆରମ୍ଭ ହେଲା। ପୁଣି ଯେତେବେଳେ ଜଳ ଭଳିଆ ରହୁଛି ସେ ଭାବୁଛନ୍ତି ଜଳଟା ଅଛି ଏସ୍ ବିଶ ତାର ଜଳ ଥିବ, କିନ୍ତୁ ଲୁଗାପଟା ଟିକେ ଗଲା ଯେତେବେଳେ ସ୍ଥଳ ଭାଗ, ମାନେ ଏତେ ଜ୍ଞାନ ମହାଦାନ ରହିଛି କିନ୍ତୁ ସେ ଅସୁର, ଏତେ ଜ୍ଞାନ ଥିଲେ ମଧ୍ୟ ସେ ଅସୁର। ରାବଣର ଏତେ ବହୁତ ପ୍ରକାର ବିଶ୍ୱଭାଙ୍କର ନନ୍ଦନ, ବିଶ୍ୱଭାଙ୍କ ପୁତ୍ର ବିଶ୍ୱଭାଷୀଙ୍କ ପୁତ୍ର ଅନେକ ଜ୍ଞାନ ରହିଛି ତାଙ୍କର। କୁଲସ୍ଥ, କୁଲସ୍ଥଙ୍କର ବ୍ରହ୍ମାଙ୍କର ପୁତ୍ର ହେଉଛନ୍ତି କୁଲସ୍ଥ, କୁଲସ୍ଥଙ୍କର ପୁତ୍ର ହେଉଛନ୍ତି ଅଗସ୍ତି ଏବଂ ବିଶ୍ୱଭା, ଏଇ ଦୁଇଜଣ ବିଶ୍ୱଭାଙ୍କର ପୁତ୍ର ହେଉଛନ୍ତି ରାବଣ, ଏଇ ଚାରିକର୍ଣ୍ଣ ଯେଉଁ ରହିଛନ୍ତି ରାବଣ ଆଉ ହେଉଛନ୍ତି କେକୁବେର, ତେଣୁ ରାବଣଙ୍କର ବହୁତ ଜ୍ଞାନ ରହିଛି, ଯେଉଁଥିପାଇଁ କି ସେ ସ୍ୱର୍ଣ୍ଣମୟ ଲଙ୍କା କାଟିଲେ, ଏତେ ଜ୍ଞାନ ରହିଛି, ଏତେ ଜ୍ଞାନ ରହିଛି ସ୍ୱର୍ଣ୍ଣମୟ ଲଙ୍କା ତିଆରି କରିପାରିଛନ୍ତି। କୁବେର, କୁବେର ସେଇଟା ପାଇଥିଲେ କିନ୍ତୁ ତାଙ୍କର ଜବରଦସ୍ତି ସେ ଅଧିକାର କରିଛନ୍ତି, ଅନେକ ଜ୍ଞାନ ତାଙ୍କର ରହିଛି, ସବୁ ଶାସ୍ତ୍ର ଜ୍ଞାନ ସବୁ ରହିଛି, କିନ୍ତୁ ଭଗବାନଙ୍କୁ ସେ ଗ୍ରହଣ କରୁନାହାନ୍ତି, ଭଗବାନ ରାମଚନ୍ଦ୍ରଙ୍କୁ ଗ୍ରହଣ କରୁନାହାନ୍ତି। ଇଏ ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କୁ ଲକ୍ଷ୍ୟ। ତେଣୁ ଏହିଭଳି ଭାବରେ ଆମେ ଦେଖିବା ଯଦି ଭଗବାନ ଯଦି କୃପା ନ କରିବେ ତାହେଲେ ଆମେ ଭଗବାନ ନ ମେଧା ନ ବହୁନା ଶ୍ରୁତେଣ, ବହୁ ଶ୍ରୁତି ବହୁ ଶାସ୍ତ୍ର ଅଧ୍ୟୟନ ଜଣେ କରିଛନ୍ତି, ବେଦ ପୁରାଣ ଇତିହାସ ବେଦ ପୁରାଣ ଉପନିଷଦ ଇତ୍ୟାଦି ବହୁତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି। ଆମେ ଜଣେ ପ୍ରଶ୍ନ ପଚାରୁଥିଲେ, ଆମର ଶୁଣୁଥିଲେ ଗୌରକୃଷ୍ଣ ପ୍ରଭୁ କହୁଥିଲେ, ସେ ସମୟରେ ରାଧାକୃଷ୍ଣ ସ୍ୱାମୀ ମହାରାଜ ଜଣେ ପ୍ରଶ୍ନ ପଚାରିଲେ, କହିଲେ ଜଣେ ଯଦି ବୈଦିକ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ତାହେଲେ ତ ସେ ଭଗବାନ ମନ୍ତ୍ର କଥା ଜାଣିବା କଥା, ତାହେଲେ ବେଦ ଅଧ୍ୟୟନ କରିକି କେମିତି ଭଗବାନ ଜାଣିପାରୁନାହାନ୍ତି, କାରଣ କ'ଣ ମହାରାଜ କହିଲେ କହିଲେ ଏସବୁ ଯେଉଁ ଆମେ ଶ୍ରବଣ କରୁଛେ ବା ପାଠ କରୁଛେ ଏଇଟା ଗୋଟେ ଜଳସେଚନ ବୋଲି ମହାପୁରୁଷଟା କହିଛନ୍ତି, ମାଳି ହେୟା କରେ ସେଇ ବୀଜ ଆରୋପଣ ତାପରେ ଶ୍ରବଣ କୀର୍ତ୍ତନ ବେଳେ କରାଏ ସେଚନ। ପ୍ରଥମେ ମଞ୍ଜି ଗୋଟେ କ୍ଷେତ୍ରରେ ମଞ୍ଜି ଲଗେଇଲେ ତା ଦେହରେ ଯେତେ ପାଣି ଢାଲିଲେ ସେ ଉଠିବ ଗଛ ଉପରକୁ, କିନ୍ତୁ ଯଦି ମଞ୍ଜି ନାହିଁ ଯେତେ ପାଣି ଢାଲିଲେ ସେ କେଉଁଠୁ ଗଛ ଉଠିବ। ତେଣୁ ଭିତରେ ଯଦି ଭକ୍ତି ଅଛି ସେ ଭକ୍ତିଟା ଏଇ ଶ୍ରବଣ କୀର୍ତ୍ତନ ମାଧ୍ୟମରେ ସେଟା ଜାଗ୍ରତ ହେବ। ଯଦି ଭକ୍ତି ନାହିଁ ଗୁରୁଙ୍କର ଆଶ୍ରୟ ନେଇନାହାନ୍ତି, ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ, ଭକ୍ତିଲତା ବିଜୟ ଗୁରୁକୃଷ୍ଣଙ୍କର ରୂପରେ ପ୍ରାପ୍ତ ହେଇନାହାନ୍ତି। ଯେତେ ଅଧ୍ୟୟନ କରନ୍ତି ଯେତେ ଶାସ୍ତ୍ର ଥାଉ ଯାହା ହେଉ ନା କାହିଁକି ସେ ଭକ୍ତିଲତା। ତେଣୁ ନ ବହୁନାଶ ତେଣ ଜମେଇବେ ସେ ଗୁଣିତ ତେଣ ଲଭ୍ୟ, ଭଗବାନ ଯାହାଙ୍କୁ କୃପା କରିବେ ସେଇମାନେ ତାଙ୍କ ପାଖରେ ଭଗବାନ ନିଜେ ସ୍ୱୟଂ ଉଦୟ ହେବେ। ଯେମିତିକି ବର୍ତ୍ତମାନ ଦିନ ହେଇଛି ଆମେ ସୂର୍ଯ୍ୟଙ୍କୁ ଦେଖିପାରୁଛେ, କିନ୍ତୁ ଯଦି ରାତିରେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସୂର୍ଯ୍ୟକୁ ଆମେ ଦେଖିପାରିବାନି। ସୂର୍ଯ୍ୟ ଉଦୟ ହେଲେ ସୂର୍ଯ୍ୟଙ୍କ କିରଣରେ ଆମେ ସୂର୍ଯ୍ୟଙ୍କୁ ଦେଖିପାରିବା, ସେଭଳି ଭଗବାନଙ୍କ କୃପା ହେଲେ ହିଁ ଆମେ ଭଗବାନଙ୍କୁ ଜାଣିପାରିବା ବା ଭଗବାନଙ୍କ ଯେଉଁମାନେ ନିଜ ବ୍ୟକ୍ତି ନିଜ ଜନ ତାଙ୍କର କୃପା ହିଁ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ବେଦରେ ମଧ୍ୟ କୁହାଯାଇଛି ଯେ ବ୍ୟକ୍ତି ତାର ଜଡ଼ ବିଦ୍ୟା ବୁଦ୍ଧି ବଳରେ ଅଜୟ ସତ୍ୟ ଭଗବାନଙ୍କୁ ଜାଣିପାରିବ ନାହିଁ। ଯଦି ବ୍ୟକ୍ତିର ଶ୍ରୀ ଗୁରୁଦେବଙ୍କ ଠାରେ ତଥା ଭଗବାନଙ୍କ ଠାରେ ଅଚଳା ଶ୍ରଦ୍ଧା ଥାଏ ତାହେଲେ ସେ ଭଗବାନଙ୍କୁ ଜାଣିପାରିବ। ଏହି ପ୍ରକାର ଏକ ବିଶ୍ୱସ୍ତ ବ୍ୟକ୍ତି ଭୌତିକ ବିଚାରରେ ଅଶିକ୍ଷିତ ବା ମୂର୍ଖ ହେଲେ ସୁଦ୍ଧା ଭଗବାନଙ୍କ କୃପା ହେତୁ ସେ ସ୍ୱତଃ ଭଗବାନଙ୍କୁ ଜାଣିପାରେ। ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ କୁହାଯାଇଛି ଯେ ଭଗବାନ ସମସ୍ତଙ୍କ ପାଖରେ ପ୍ରକାଶ କରନ୍ତି ନାହିଁ, ସେ ତାଙ୍କର ଯୋଗମାୟା ଶକ୍ତି ବଳରେ ନାସ୍ତିକମାନଙ୍କ ପାଖରେ ନିଜକୁ ଗୁପ୍ତ ରଖନ୍ତି। ଭଗବାନ କାହିଁକି ଜାଣିପାରନ୍ତି ନାହିଁ, ତା ଭଗବାନ ପ୍ରକାଶ କରନ୍ତି ନାହିଁ, ଭଗବାନ କ'ଣ ଆମ ପାଖରେ ବାଧ୍ୟ କି ଆମେ କହିବା ଭଗବାନ ଏଠି ଆସନ୍ତୁ ଭଗବାନ ଆସିପାରନ୍ତି। ନାହଂ ପ୍ରକାଶ ସର୍ବସ୍ୱ ଯୋଗମାୟା ସମାବୃତ ମୂଢ଼ ଏମ୍ ନା ବି ଜାଣନ୍ତି ଲୋକମାନଙ୍କ ଭଗବାନ ସବୁଠାରେ ପ୍ରକାଶିତ ହେବେନି। ଭଗବାନଙ୍କର ଯେଉଁମାନେ ଭକ୍ତ ସେଠି ଭଗବାନ ଆବିର୍ଭାବ ହେବେ, ଭଗବାନ ଯଦି ଭକ୍ତ ନୁହନ୍ତି ସେଠି କାହିଁକି ସେ ଆବିର୍ଭାବ ହେବେ। ହିରଣ୍ୟକଶିପୁ ଭଗବାନ ଭକ୍ତ ନୁହନ୍ତି ତାହେଲେ କେମିତି ଆବିର୍ଭାବ ହେଲେ, ହିରଣ୍ୟକଶିପୁ ତ ଭଗବାନ ଭକ୍ତ ସେ ଥିଲେ, ଜୟ ବିଜୟ ଥିଲେ, ସେଠି ସେ ଭଗବାନ କୃପା କରି ତାଙ୍କ ପାଖରେ ଆବିର୍ଭାବ ହେଇଛନ୍ତି। ସତ୍ୟଂ ବିଧାତୁମ୍ ନିଜଭୂତ ଭାଷିତମ୍ ବ୍ୟାପ୍ତିଂ ଚ ତ୍ୱେକେନ ବିଶେଷ ସର୍ବା, ଭଗବାନ ସତ୍ୟଂ ବିଧାତୁମ୍ ନିଜ ଭୁକ୍ତି ଭାଷିତମ୍, ତାଙ୍କର ଭକ୍ତମାନଙ୍କର କଥାକୁ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ନିଜେ ଆବିର୍ଭାବ ହେଇଛନ୍ତି। ତେଣୁ ସାଧାରଣତଃ ଭଗବାନ ଯେଉଁମାନେ ଭକ୍ତ ନୁହନ୍ତି ତାଙ୍କ ପାଇଁ ପ୍ରକାଶିତ ହୁଅନ୍ତି ନାହିଁ। ବହୁତ ଜାଗାରେ ସେଟା କୁହାଯାଇଛି ଭଗବାନଙ୍କ ନାମ ପ୍ରକାଶ ଯୋଗମାୟା ସମାବୃତ, ଭଗବାନ ଯଦିଓ ଏଠି ଅଛନ୍ତି କିନ୍ତୁ ସେ ଯୋଗମାୟା ଦ୍ୱାରା ଆବୃତ ହେଇକି ରହିଛନ୍ତି। ଆମେ ଯେହେତୁ ବହିରଙ୍ଗା ମାୟା ଭଗବାନଙ୍କର ଏଇ ଭୌତିକ ଜଗତ ମାୟାର ଅଧୀନରେ ରହିଛେ, ତ୍ରିଗୁଣମୟୀ ମାୟା ଭିତରେ ଅଛେ, ତେଣୁ ଆମେ ଭଗବାନ ଦେଖିପାରୁନୁ। ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ ସେଟା ଦେଖନ୍ତି। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି,
ସ୍ଥାବର ଜଙ୍ଗମ ଦେଖେ
ଯେଉଁମାନେ ଇଏ ହେଉଛି ବଦ୍ଧଜୀବ ଆଉ ମୃତ ଜୀବ ଭିତରେ ଲକ୍ଷଣ। ବଦ୍ଧଜୀବ କହିଲେ ଭଗବାନ କୋଉଠି ନାହାନ୍ତି, ଭଗବାନ ମୋତେ ଦେଖେଇ ଦେଇପାରିବ ଏମିତି ପ୍ରଶ୍ନ କରିବ, କିନ୍ତୁ ଯେ ମୁକ୍ତଜୀବ ମାନେ ଯେଉଁମାନେ ତ୍ରିଗୁଣରୁ ମୁକ୍ତ ତ୍ରିଗୁଣରୁ ଉର୍ଦ୍ଧକୁ ଯାଇଛନ୍ତି ମୁକ୍ତଜୀବ, ସେମାନେ ଭଗବାନଙ୍କୁ ସବୁଠାରେ ଦର୍ଶନ କରିଛନ୍ତି। ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ ଗଭ୍ୟସ୍ତିନୀ ସୁନିଚୈବ ସପାକ ପଣ୍ଡିତ ସଂଦର୍ଶନ ସେମାନେ ସବୁଠି ଭଗବାନ ଦର୍ଶନ କରୁଛନ୍ତି, ସବୁଠି ମାନେ କୁକୁରଟେ ହଉ ବା ଚଣ୍ଡାଳଟେ ହଉ ବା ବ୍ରାହ୍ମଣ ବ୍ୟକ୍ତି ହଉ ବା ହାତୀ ହଉ ସମସ୍ତଙ୍କ ପାଖରେ ସେ ଭଗବାନ ସମସ୍ତେ ବିଦ୍ୟମାନ ଅଛନ୍ତି ନା। ତେଣୁ ସିଏ ହେଉଛି ମୁକ୍ତଜୀବ, ଯେଉଁମାନେ ସେମାନେ ଭଗବାନ ସବୁଠାରେ ଦର୍ଶନ କରିପାରନ୍ତି, କିନ୍ତୁ ଯେଉଁମାନେ ବଦ୍ଧଜୀବ ସେମାନେ କହିବେ ନା ଭଗବାନ କେଉଁଠି ତ ଭଗବାନ ନାହାନ୍ତି। ତେଣୁ ଯେଉଁମାନେ ମୁକ୍ତଜୀବ ତ୍ରିଗୁଣରୁ ଉର୍ଦ୍ଧୁ କଲାଣି ସେମାନେ ଭଗବାନ ସବୁଠାରେ ଦେଖିବେ। ଯେଉଁମାନେ ବଦ୍ଧଜୀବ ସେମାନେ କ'ଣ ଦେଖିବେ ନା ସ୍ଥାବର ଜଙ୍ଗମ ଦେଖେ, ସ୍ଥାବର କହିଲେ ଗୋଟେ ଗୋଟେ ଜାଗା ରହିବ, ସ୍ଥାବର ଗଛ ଲତା ଇତ୍ୟାଦି ପାହାଡ଼ ପର୍ବତ ଇତ୍ୟାଦି ଗୋଟେ ସ୍ଥାବର ଗୋଟେ ଜାଗା ରହିବ। ଜଙ୍ଗମ କହିଲେ ଆମେ ଯେମିତି ଚାଲିପାରୁଛେ 80 ଲକ୍ଷ ପ୍ରକାର ଯେଉଁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ତା ଦେହରୁ 20 ଲକ୍ଷ ପ୍ରକାର ହେଉଛି ସ୍ଥାବର ଆଉ 64 ଲକ୍ଷ ପ୍ରକାର ହେଉଛନ୍ତି ଜଙ୍ଗମ। 64 ଲକ୍ଷ ପ୍ରକାର ଜୀବ ଅଛନ୍ତି ଜଙ୍ଗମ ମାନେ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନ ଯାଇପାରିବେ। ପାହାଡ଼ ପର୍ବତ ମଧ୍ୟ ସେମାନେ ଆଗରୁ ଜମ୍ବମ ଥିଲେ, ମାନେ ଯାଇପାରୁଥିଲେ, ତାଙ୍କ ପକ୍ଷୀ ଥିଲା, ମାନେ ଇଏ ଥିଲା, ଡେଣା ଥିଲା, ସେମାନେ ଉଡ଼ିକି ଯାଉଥିଲେ, ଇନ୍ଦ୍ର ତାଙ୍କର ପକ୍ଷ ସବୁ ଛେଦନ କରିଦେଇଥିଲେ। ସ୍ଥାବର ମାନେ କେତେବେଳେ ମାନେ ଉଠି ପାରନ୍ତିନି, କିନ୍ତୁ ଆଉ କେତେ ପାହାଡ଼ ପର୍ବତ ମଧ୍ୟ ଯାଇପାରୁଥିଲେ। ସ୍ଥାବରାଣା ହିମାଳୟ, ହିମାଳୟ ହେଉଛନ୍ତି ସ୍ଥାବର, କିନ୍ତୁ ଆହୁରି କେତେ ପାହାଡ଼ ପର୍ବତ ସେମାନେ ମଧ୍ୟ ଗୋଟିଏ ସ୍ଥାନରେ ଆଉ ଗୋଟେ ସ୍ଥାନ ଯାଇପାରୁଥିଲେ। କିନ୍ତୁ ଯେତେବେଳେ ସେମାନଙ୍କର ଏତେ ବିରାଟ ଶରୀର, ଯେତେବେଳେ ଯାଉଛନ୍ତି ଗୋଟେ ଯେଉଁ ବସିଗଲେ, ଯେଉଁଠି ଗାଁ ଭିତରେ ଯଦି ବସିଗଲେ, ସେ ବହୁତ ଲୋକ ମରିଗଲେ। ତେଣୁ ଇନ୍ଦ୍ର ତାଙ୍କର ସବୁ ପକ୍ଷ ଛେଦନ କରିଦେଇଛି, ସେମାନେ ମଧ୍ୟ ଜଙ୍ଗମ ଥିଲେ। ଯାହା ହଉ, ସ୍ଥାବର ଜଙ୍ଗମ ଏଇଭଳିଆ ଯେଉଁ ଜୀବ ଅଛନ୍ତି, ଆମେ ଯେଉଁ ଦେଖୁଛେ ସ୍ଥାବର ଜଙ୍ଗମ ଦେଖୁଛେ, କିନ୍ତୁ ନା ଦେଖେ ତାର ମୂର୍ତ୍ତି, ସେ ଗଛ ଦେଖୁନି କି ପାହାଡ଼ ପର୍ବତ ଏସବୁ ଦେଖୁନି, ସର୍ବତ୍ର ହୁଏ ନିଜ ଇଷ୍ଟ ଦେବତ୍ୱ, ସବୁଠାରେ ସେ ଭଗବାନ ଦର୍ଶନ କରୁଛନ୍ତି। ପ୍ରହ୍ଲାଦ ମହାରାଜ ଭଗବାନ ଦର୍ଶନ କରୁଛନ୍ତି, ହିରଣ୍ୟକଶିପୁ କହିଲେ ଏ କୁମ୍ଭାର ଅଛନ୍ତି ନା, ହଁ ଅଛନ୍ତି, ସେ ଭଗବାନ ଦର୍ଶନ କରୁଛନ୍ତି। ଯେ ମୁକ୍ତ ଯିବ ସେମାନେ ଭଗବାନ ସର୍ବତ୍ର ଦର୍ଶନ କରିବେ।
ଆମର ଜଣେ ପ୍ରଭୁ, ଆମର ଜଣେ ସାର ହେଉନା, ଆମେ ଭଗବାନ ଜଗବନ୍ଧୁ ବେଳେବେଳେ କହୁଛନ୍ତି ଜଗନ୍ନାଥ, ସେ ତ ଆମ ଜଣେ ଭକ୍ତ ଅନୁଭୟ, ସେ ତ ଗଜବନ୍ଧୁ।
ଯେଉଁମାନେ ଭଗବାନଙ୍କର ବିଶ୍ୱସ୍ତ ଭକ୍ତ, ସେମାନଙ୍କ ପାଖରେ ଭଗବାନ ନିଜକୁ ପ୍ରକାଶ କରନ୍ତି, ତାଙ୍କର ରୂପ ଗୁଣ ଲୀଳା ସବୁ ସେମାନଙ୍କ ପାଖରେ ପ୍ରକାଶିତ ହୁଏ। ଭଗବାନ ନିରାକାର ନୁହନ୍ତି, ନିରାକାରବାଦୀମାନଙ୍କର ଏହା ହେଉଛି ଭ୍ରମଧାରଣା, କିନ୍ତୁ ତାଙ୍କ ରୂପ ଆମର ଅନୁଭୂତିରେ ଆସୁଥିବା ରୂପ ଭଳି ନୁହେଁ। ଭଗବାନ ତାଙ୍କର ଶୁଦ୍ଧ ଭକ୍ତମାନଙ୍କ ସମ୍ମୁଖରେ ତାଙ୍କର ରୂପ ପ୍ରକାଶ କରନ୍ତି, ଏପରିକି ସାଧାରଣ ମାନବ ରୂପ ଆମେ ମାପିପାରିବା ଭଳି ପ୍ରକାଶ କରନ୍ତି। ଏହା ହେଉଛି ଏ ଶ୍ଳୋକରେ ବ୍ୟବହୃତ ଯାବାନ ଶବ୍ଦର ଅର୍ଥ। ଯାବାନ ଯୋଗୁଁ ଯାବାନ ଅହଂ, ମୁଁ ଯେଭଳି ଭାବରେ ଯାବାନ ଅହଂ ଯଥାଭାବ, ଆ ପୂର୍ବରୁ କୁହାଯାଇଛି ଭଗବାନ ଏ ଚତୁଃଶତୀ ଭାଗବତ କହିବା ପୂର୍ବରୁ ବ୍ରହ୍ମାଙ୍କୁ କହୁଛନ୍ତି ତମେ ମୋତେ, ମୁଁ ତମକୁ ଜଣେଇବି, ଯାବାନ ଅହଂ ଯଥାଭାବ ଯଦ୍ରୂପ ଗୁଣକର୍ମକ ତଥୈବ ତତ୍ତ୍ୱ ବିଜ୍ଞାନ ମସ୍ତିତେ ମଦନୁଗ୍ରହାତ। ଭଗବାନ ଅନୁଗ୍ରହ କରିବାରୁ ବ୍ରହ୍ମା ଜାଣିପାରିଲେ ଯାବାନ, ଭଗବାନ କିଭଳି ଯାବାନ, ସେ ଯାବାନ ଅର୍ଥ ହେଉଛି ଏଇଟା ଯେ ଭଗବାନଙ୍କର ଯେଉଁ ରୂପ ରହିଛି, ସେ ରୂପଟା ଏ ଭୌତିକ ରୂପ ନୁହେଁ। ଆମର ଯେଉଁ ରୂପ, ଏ ହେଉଛି ପ୍ରାକୃତ ରୂପ, ଭୌତିକ ରୂପ, କିନ୍ତୁ ଭଗବାନଙ୍କ ରୂପ ହେଉଛି ଅପ୍ରାକୃତ। ଅପ୍ରାକୃତ କହିଲେ ଯେ ଇନ୍ଦ୍ରିୟ ବିଭିନ୍ନ, ସେଇ ନିଶ୍ୱାସ ଯେଉଁ ଇନ୍ଦ୍ରିୟ ମାନେ ଯେଉଁ ଅଛନ୍ତି ଭଗବାନଙ୍କର, କ'ଣ ଅଙ୍ଗାଣି ଯଶ ସକଳେ ଇନ୍ଦ୍ରିୟ ବୃତ୍ତି ମାନନ୍ତି, ବସନ୍ତି ପାଆନ୍ତି କଳୟନ୍ତି ଚିରଂ ଜଗାନ୍ତି ଆନନ୍ଦ ଚିହ୍ନ ସବୁ ଜଳ ବିଗ୍ରହସ୍ୟ ଗୋବିନ୍ଦ ମହାଦି ପୁରୁଷୋତ୍ତମ। ଭଗବାନ ହେଉଛି ଅପ୍ରାକୃତ ଇନ୍ଦ୍ରିୟ। ଆମେ ଭାବୁଛେ କ'ଣ, ଆମର ଯେଉଁ ଇନ୍ଦ୍ରିୟ ଅଛି ଆମେ ଆଖିରେ କେବଳ ଦେଖିପାରିବା, ତେଣୁ ଆମେ କହିବା ଭଗବାନ କାହିଁ କେମିତି ଖାଇଲେ। ଏ ପ୍ରସଙ୍ଗରେ କଥା ଅଛି, ଜଣେ ନାସ୍ତିକ ବ୍ୟକ୍ତି, ସେ କୌଣସି ତାର ସଦ୍ଭାଗ୍ୟ ଉଦୟ ହେଇଛି, ଯାଇକି ସେ ଜଗନ୍ନାଥ ମନ୍ଦିର ଯାଇ ସେ ପଶି ଯାଇଛି, କିନ୍ତୁ ସେ ଭାବୁଛନ୍ତି ଭଗବାନ ବୋଲି କିଛି ନାହିଁ, କାଠ ପାସନ ଖାଲି ଗୋଟେ କୁହାଉଛି ଜଗନ୍ନାଥ ବୋଲି। ତେଣୁ ସେ କ'ଣ ହେଇଛି, ଜଗନ୍ନାଥ ସେ ସମୟରେ ତାଙ୍କ ପାଇଁ ଭୋଗ ଯାଉଛି, ଭୋଗ ଲାଗୁଛି ଜଗନ୍ନାଥ, ଭଗବାନ ଛୁଆର ମାନେ ସବୁ ନାକରେ ଗାମଛା ଲଗେଇକି ସବୁ ନେଇକି ଖାଦ୍ୟ ସବୁ ନେଇକି ଯାଉଛନ୍ତି, ଭୋଗ ଲଗେଇଛନ୍ତି। ତେଣୁ ସେହି ସମୟରେ ଚିନ୍ତା କରୁଛନ୍ତି, କିନ୍ତୁ ପ୍ରକୃତରେ ଏଇ କ'ଣ ଭଗବାନ ଅଛନ୍ତି, ମୁଁ ଭାବୁଛି। କିନ୍ତୁ ସେହି ସମୟରେ ଭଗବାନଙ୍କ ଭୋଗ ଲାଗିଲା, ଭୋଗ ଲାଗିଲା ସାରିଲା ପରେ ତାପରେ ଯେତେବେଳେ ସେ ସବୁ ପ୍ରସାଦ ଆସୁଛନ୍ତି ମହାପ୍ରସାଦ, ସେ ମହାପ୍ରସାଦର ଯେଉଁ ସୁଗନ୍ଧ ସବୁ ତାଙ୍କ ନାକେ ନାସିକାରେ ବାଜିଲା, ସେତେବେଳେ ସେ ଭାବିଲେ ଆରେ ଇଏ ତ ଯେତେବେଳେ ଭୋଗ ଯାଉଥିଲା, ଖାଦ୍ୟ ଯାଉଥିଲା, ସେତେବେଳେ କିଛି ବାସ ନଥିଲା, କିନ୍ତୁ ଯେତେବେଳେ ଆସୁଛି ଏତେ ଖାଦ୍ୟ, ଏତେ ଫୁଡ଼ ସେଣ୍ଟ ଆସିଲା, ଏତେ ମାନେ ସୁବାସ କେଉଁଠୁ ଆସିଲା, ତେଣୁ ସେଇଠି ସେ ଭଗବାନଙ୍କ ଭକ୍ତ ହେଲେ। ଭଗବାନ ତାଙ୍କର ଆଖିରେ ମଧ୍ୟ ଚକ୍ଷୁ ମାଧ୍ୟମରେ ଭଗବାନ ଖାଦ୍ୟ ଗ୍ରହଣ କରିପାରିବେ। ଅଙ୍ଗାଣୀ ଦେଶ ସକଳେ ଇନ୍ଦ୍ରିୟ ବିତ୍ମାନ, ଯେକୌଣସି ଅଙ୍ଗ ଯେକୌଣସି ଇନ୍ଦ୍ରିୟର କାର୍ଯ୍ୟ କରିପାରିବେ, ଇଏ ହେଉଛି ଅପ୍ରାକୃତ ଇନ୍ଦ୍ରିୟ। ଆମେ ପ୍ରାକୃତ ଇନ୍ଦ୍ରିୟ ଭିତରେ ରହିକି ଆମେ ଭାବୁଛେ ଆମେ କେବଳ ଆଖିରେ ଦେଖୁଛେ, ଭଗବାନ କିନ୍ତୁ ଆଖିରେ ଦେଖିକିରି ମଧ୍ୟ ଏ ଭୌତିକ ଜଗତ ସୃଷ୍ଟି କରିପାରନ୍ତି। ଭଗବାନ ଆଖିରେ ଦେଖିକି ଇକ୍ଷଣ ମାଧ୍ୟମରେ ସହ ଏକତ ବୋଲି କୁହାଯାଇଛି, ମାନେ କେଉଁଥିରେ ଉପନିଷଦ ବର୍ଣ୍ଣା କରାଯାଇଛି, ସେ ଦେଖି ମାନେ କେଉଁଥିରେ ବେଦାନ୍ତ ସୂତ୍ର ବର୍ଣ୍ଣା କରାଯାଇଛି, ସେ ଦେଖିକିରି ଏ ଭୌତିକ ଜଗତ ସୃଷ୍ଟି କରିପାରନ୍ତି। ଭଗବାନଙ୍କ ଯେକୌଣସି ଅଙ୍ଗ ସାହାଯ୍ୟରେ ଯେକୌଣସି କାର୍ଯ୍ୟ ସେ କରିପାରିବେ, ଇଏ ହେଉଛି ଅପ୍ରାକୃତ ଇନ୍ଦ୍ରିୟ। ତେଣୁ ଆମର କଥା ମୁଁ ଏଠି ବିଶ୍ରାମ ଦେବା, ମୋର ପ୍ରଭୁ କିଛି କହିବେ। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ କି, ଜୟ ଗୌତମ।
ସେମାନେ ତା ଦୃଷ୍ଟିରେ ଯେତେକ ଭକ୍ତ ସବୁ ଭଗବାନ ବିଶ୍ୱାସ ସବୁ ଗଜ, ଆଉ ସିଏ ହେଉଛନ୍ତି ଭଗବାନ ହେଉଛନ୍ତି ଗଜରବନ୍ଧୁ ସିଏ ରାମ କହିଲି ତାକୁ ଡାକୁ ରଜବନ୍ଧୁ କ'ଣ ସେ ରଜବନ୍ଧୁ ରଜବଦାର କରିଦେଲେ ସେ କିଛି ଭୁଲ କରୁଛନ୍ତି ଯେ ସିଏ ଏଭଳି ମାନେ ମୋ ଉପସ୍ଥିତିରେ ସେ ଭଗବାନ ଏତେ ନିନ୍ଦା କରେ ମୁଁ ପଳାଇ ଆସିବି ତ ପଳାଇ ଆସିବି ସେ ଦେଖିଦେବି କେତେ ସହିପାରିଲାନି ସହିପାରିଲାନି ପଳାଇ
ଆପଣଙ୍କ ଉପସ୍ଥିତି କ'ଣ ଯେତେବେଳେ ଭଗବାନ ନିଜେ ଉପସ୍ଥିତ ଥିଲେ ଶିଶୁପାଳ କେତେ ନିନ୍ଦା ନ ଜନ୍ମ ବେଳୁ ଜନ୍ମ ଆରମ୍ଭ କରିଛି ନିନ୍ଦା ଆପଣ ଭଗବାନ ସହିଥିଲେ ଆମର ତ ସମୟ ହୋଇଗଲାଣି ଆମେ ଆଲୋଚନା କରିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ଲସ୍ ଆମର ଗୋଟେ ମେମ୍ବରସିପ୍ ମେମ୍ବରମାନଙ୍କର ତଥାପି ମଧ୍ୟ ଆମେ 10 ମିନିଟ୍ ସମୟ ଦେବା ଯେଉଁମାନେ ଆଜି ଶ୍ରବଣ କଲେ ପ୍ରଭୁ କହିଲେ ସୁନ୍ଦର ଭାବରେ ଭଗବାନଙ୍କ ସୃଷ୍ଟିର ରହସ୍ୟ ଭଗବାନ ବ୍ରହ୍ମ ସୃଷ୍ଟି କଲେ ଏବଂ ବ୍ରହ୍ମ ଭାବରେ ଗୁରୁମାନଙ୍କୁ ସୃଷ୍ଟି କଲେ ଏବଂ ବ୍ରହ୍ମାଣ୍ଡ ଗୋଟିଏ ଦିନର ପରିମାଣ କରିଲେ ସେଭଳି ଭାବରେ ବ୍ରହ୍ମା ନିଜେ ସୃଷ୍ଟି ହେଇଛି ମଧ୍ୟ ସେ ଜାଣିପାରୁନାହାନ୍ତି କିଭଳି ଭାବରେ ତାଙ୍କ ଉତ୍ପତ୍ତି ହେଇଛି ସେ ସମ୍ପର୍କ ବହୁତ ସୁନ୍ଦର ଭାବରେ କହିଲେ ଭଗବାନ ଯେତେବେଳେ ବ୍ରହ୍ମାଙ୍କ ସୃଷ୍ଟି ପୂର୍ବରୁ ସେ ଥିଲେ ଏବଂ ସୃଷ୍ଟି ପରେ ମଧ୍ୟ ସେ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସେ ରହିବେ ଏଇଭଳି ଭାବରେ ସୃଷ୍ଟି କ୍ରିୟା ଚାଲିଛି ଯେଉଁ ବର୍ଣ୍ଣନା ଦିଆଯାଇଛି ଭାଗବତରେ ଆମମାନଙ୍କୁ ଭଗବାନଙ୍କର ବିରାଟ ରୂପ ଏବଂ ତାଙ୍କର ସୃଷ୍ଟି ତାଙ୍କର ଯେଉଁ ଦିବ୍ୟ ଲୀଳା ସମ୍ପର୍କରେ ଆମମାନଙ୍କୁ ସମସ୍ତେ ଜାଣିବା ଦରକାର ଆମେ ଜାଣିଲା ପରେ ହିଁ ଆମେ 10ମ ସ୍କନ୍ଧରେ ଭଗବାନଙ୍କର ଯେଉଁ ଭୋଗୀମାନଙ୍କ ସହିତ ଦିବ୍ୟ ଲୀଳା ରହିଛି ରାସପିଳା ରହିଛି ତାକୁ ତେଣୁ ସିଧାସଳଖ ଭାବରେ ଆମେ 10ମ ସ୍କନ୍ଧ ଭାଗବତ ପାଠ କରିପାରିବାନି ସେଥିପାଇଁ ଭଗବାନଙ୍କ ବିରାଟ ରୂପର ରହସ୍ୟ ବିରାଟ ସୃଷ୍ଟି ଭଗବାନଙ୍କୁ ସୃଷ୍ଟି କ୍ରିୟା କରୁଛନ୍ତି ଏଭଳି ଭାବରେ ତାଙ୍କର ଯେଉଁ କ୍ରିୟାକ୍ର ରହିଛି ସେସବୁକୁ ଆମେ ଜାଣିବା ପାଇଁ କହିଲେ ପ୍ରଥମ ସ୍କନ୍ଧରେ ଆମେ ଯଦି ଅଧ୍ୟୟନ କରିବା ସେ ସମ୍ପର୍କରେ ସେ ବହୁତ ଭଲ ଭାବରେ କହିଲେ ଏ ସମ୍ପର୍କରେ ଯଦି କାହା କିଛି ସନ୍ଦେହ ଅଛି ବା କିଛି ସଂଶୟ ଅଛି ଆମମାନଙ୍କ ସହିତ ତାହେଲେ ମଧ୍ୟ ଯାହା ଆମେ ଯେଉଁ ଗ୍ରହଣ କରୁଛୁ ତାହା ଆମେ କିଛି ଦେଇପାରିବୁ ତା କି ପ୍ରଶ୍ନ ଏଇ ପ୍ରଶ୍ନ ଯାହା ଆମେ ଆଲୋଚନା ପ୍ରଶ୍ନ ତ ଅଭାବ ଅଛି ଏବଂ